ଏହା ଆଡଭେଣ୍ଟିଷ୍ଟ ୱାର୍ଲ୍ଡ ରେଡିଓ ଭଏସ୍ ଅଫ୍ ହୋପ୍ ଜୀବନଧାରା। ଓଡ଼ିଆ ରେଡିଓ କାର୍ଯ୍ୟକ୍ରମ ଯାହା ଆମର ଆନ୍ତର୍ଜାତୀୟ ଆଘାତ କେନ୍ଦ୍ରରୁ ପ୍ରସାରଣ କରାଯାଉଛି ପ୍ରତିଦିନ ରାତି 9:30। ମୁଁ ସୁବ୍ରତ କୁମାର ପତି ପ୍ରେମର ସହ ଆପଣମାନଙ୍କୁ ଏହି କାର୍ଯ୍ୟକ୍ରମକୁ ସ୍ୱାଗତ କରୁଅଛି। ଚାଲନ୍ତୁ ଆଜିର 30 ମିନିଟ୍ର କାର୍ଯ୍ୟକ୍ରମ ବିଷୟରେ ଜାଣିନେବା। ପ୍ରଥମେ ରଖିଛୁ ଆଧ୍ୟାତ୍ମିକ ଭକ୍ତିମୟ ଗୀତ, ଏହାପରେ ଶୁଣିବା ସ୍ୱାସ୍ଥ୍ୟ ବିଷୟରେ ଯାହା ଆମର ଦୈନିକ ଜୀବନରେ ଅତ୍ୟନ୍ତ ଜରୁରୀ, ଆଉ ପରିଶେଷରେ ଶୁଣିବା ପରମେଶ୍ୱରଙ୍କ ଭକ୍ତଙ୍କଠାରୁ ଜୀବନଦାୟକ ଈଶ୍ୱରଙ୍କ ବାକ୍ୟ। ପ୍ରିୟ ଶ୍ରୋତା, ତାହେଲେ ଚାଲନ୍ତୁ ଶୁଣିବା ଏକ ଆଧ୍ୟାତ୍ମିକ ଭକ୍ତିମୟ ଗୀତ।
ଗୀତ ସଂହିତା 27 ଗୀତ। ସଦା ପ୍ରଭୁ ମୋର ଦୀପ୍ତି ଓ ମୋର ପରିତ୍ରାଣ, ମୋ ଜୀବନର ବଳ ଓ ଦୃଢ଼ ଆଶ୍ରୟ, ତେଣୁ ମୁଁ କାହାକୁ ଭୟ କରିବି ନାହିଁ। ମୁଁ ସଦା ପ୍ରଭୁଙ୍କ ଉପରେ ଆସ୍ଥା ରଖିଛି ଓ ତାଙ୍କ ଗୃହରେ ଜୀବନ ବିତାଇବାକୁ ମୋର ବାଞ୍ଛା। ସେ ମୋତେ ସୁରକ୍ଷା ଦେବେ ଓ ଉଦ୍ଧାର କରିବେ।
ସଦା ପ୍ରଭୁ ମୋର ଦୀପ୍ତି ଆଉ ପରିତ୍ରାଣ, କାହାକୁ ମୁଁ ଭୟ କରିବି, କାହାକୁ ମୁଁ ଭୟ କରିବି, କାହାକୁ ମୁଁ ଭୟ କରିବି। ଶତ୍ରୁଗଣ ଉପରେ ମୋ ମସ୍ତକ କରିବେ ଉନ୍ନତ ପ୍ରାଙ୍ଗଣରେ ତାହାଙ୍କର ଜୟ ଧ୍ୱନି ବଳି କରିବି ଉସର୍ଗ ପିତା ମାତା କରିଲେ ମୋତେ ପରିତ୍ୟାଗ ସିଏ ତୋଳି ନେବେ ମିଥ୍ୟା ସାକ୍ଷୀ ଉଠିଲେ ମୋ ବିପକ୍ଷରେ ସିଏ ସମ୍ଭାଳିବେ ମୁଁ ତାହାଙ୍କ ଉପରେ ଆସ୍ଥା ରଖିବି କାହାକୁ ମୁଁ ଭୟ କରିବି ସଦାପ୍ରଭୁ ସଦାପ୍ରଭୁ ମୋର ଦୀପ୍ତି ଆଉ ପରିତ୍ରାଣ କାହାକୁ ମୁଁ ଭୟ କରିବି କାହାକୁ ମୁଁ ଭୟ କରିବି କାହାକୁ ମୁଁ ଭୟ କରିବି
প্রিয় শ্রোতা বন্ধু আশা করু আপন মানে এই গীতগুলিকে শুনে আনন্দ অনুভব করিবে এই সেবা কার্য বিষয়ে অধিক জানিবাকু ইচ্ছা কলে আম সহিত যোগাযোগ করন্তু আম ঠিকনা হেলা বাইবেল সোসাইটি অফ ইন্ডিয়া ওড়িশা অক্সিলিয়ারি বাইবেল হাউস পেটিন সাই কটক 753001
প্রিয় শ্রোতা আমি আশা করুছু যে আমার কার্যক্রম আপনার পছন্দ লাগুব আপনার মতামত জনাইব আমার এই ঠিকার যোগাযোগ করতু আমার আডভেন্টিস্ট মিডিয়া সেটর এসডিএ মিশন কম্পাউন্ড সাি পার্ক পুণে 411037 মহারাষ্ট্র বা খোলতু আমার ওয়েবসাইট যেকোন আন্ড্রয়েড ফোন স্মার্টফোন ডেস্কটপ ল্যাপটপ কিংবা ট্যাবলেট আমার ওয়েবসাইট www.awr.org/ori এবং www.adventistmediacenterindia.org বর্তমান চলন্তু শুনিবা ঈশ্বরঙ্ক ভক্তঙ্ক ঠারু ঈশ্বরঙ্ক জীবনদায়ক বাক্য
নমস্কার প্রিয় শ্রোতা সেই সর্বশক্তি সর্বজ্ঞানী প্রেমর সাগর দয়াময় অন্তর্যমী অনুগ্রহ পিতাঙ্ক মধুর নামে ମୁଁ ପାଷ୍ଟର ପୂର୍ଣ୍ଣଚନ୍ଦ୍ର ଆଉଥରେ ଆପଣମାନଙ୍କୁ ଏହି କାର୍ଯ୍ୟକ୍ରମରେ ସ୍ୱାଗତ କରୁଅଛି ପ୍ରିୟ ଶ୍ରୋତା ସେହି ସର୍ବଶକ୍ତି ପରମେଶ୍ୱର ଆପଣମାନଙ୍କୁ ଆଶୀର୍ବାଦ କରନ୍ତୁ ଆପଣଙ୍କୁ ସମସ୍ତ ପ୍ରକାର ଦୁଃଖ କଷ୍ଟ ବାଧା କ୍ଲେଶ ଓ ରୋଗରୁ ଦୂରେଇ ରଖନ୍ତୁ ଶତ୍ରୁ ସୟତାନ ହସ୍ତରୁ ଆପଣଙ୍କୁ ସେ ସୁରକ୍ଷାରେ ରଖନ୍ତୁ ତାହାଙ୍କ ପ୍ରେମ ତାହାଙ୍କ ସ୍ନେହ ତାହାଙ୍କ କରୁଣା ତାହାଙ୍କ ଅନୁଗ୍ରହ ସଦାସର୍ବଦା ଆପଣଙ୍କଠାରେ ସହବର୍ତ୍ତୀ ରହୁ ପ୍ରିୟ ଶ୍ରୋତା ଚାଲନ୍ତୁ ଆଜି ଆମ୍ଭେମାନେ କିଛି ସମୟ ପବିତ୍ର ଶାସ୍ତ୍ର ବାଇବଲଠୁ ତାହାଙ୍କ ଜୀବନଦାୟକ ବାକ୍ୟ ଧ୍ୟାନ କରିବା ଆଜିର ଆଲୋଚନା ହେଉଛି ରାଜାଙ୍କ ଆଗମନ ଭାଗ ଦୁଇ ପ୍ରିୟ ଶ୍ରୋତା ଭାଗ ଏକ ଗତକାଲି ଆମେ ଆଲୋଚନା କରିସାରିଛୁ ଯାହା ଯୀଶୁଖ୍ରୀଷ୍ଟଙ୍କ ଆଗମନ ବିଷୟରେ ତାହେଲେ ଚାଲନ୍ତୁ ସେହି ଆଗମନ ବିଷୟରେ ଆଜି ବି ଆମେ ଆଲୋଚନା କରିବା ପ୍ରିୟ ଶ୍ରୋତା ଯୀଶୁଖ୍ରୀଷ୍ଟ ଆସିବେ ବହୁ ଶୀଘ୍ର ଏହି ସମସ୍ତ ବାକ୍ୟ ବିଶ୍ୱସନୀୟ ଓ ସତ୍ୟ ଯାହା ଯାହା ଶୀଘ୍ର ଘଟିବ ସେହିସବୁ ଆପଣା ଦାସମାନଙ୍କୁ ଦେଖାଇବା ନିମନ୍ତେ ପ୍ରଭୁ ଭାବବାଦୀମାନଙ୍କ ଆତ୍ମସମୂହର ଈଶ୍ୱର ଆପଣା ଦୂତଙ୍କୁ ପ୍ରେରଣ କରିଅଛନ୍ତି ବୋଲି ପବିତ୍ର ଶାସ୍ତ୍ର ବାଇବଲ ଆମମାନଙ୍କୁ ଶ୍ରେଷ୍ଠ ରୂପରେ କହୁଅଛି ତାବି କହୁଅଛି ଦେଖ ଆମେ ଶୀଘ୍ର ଆସୁଅଛୁ ଯେ ଏହି ପୁସ୍ତକର ଭାବବାଣୀ ସବୁ ପାଳନ କରେ ସେ ଧନ୍ୟ ମୁଁ ଜହନ ସ୍ୱୟଂ ଏହି ସମସ୍ତ ଶ୍ରବଣ ଓ ଦର୍ଶନ କରିବା ପରେ ଯେଉଁ ଦୂତ ମୋତେ ଏହି ସମସ୍ତ ଦର୍ଶନ କରାଇଲେ ମୁଁ ତାହାଙ୍କ ପାଦ ତଳେ ପ୍ରମାଣ କରିବା ନିମନ୍ତେ ଉବୁଡ଼ ହେଲି। କିନ୍ତୁ ସେ ମୋତେ କହିଲେ, ସାବଧାନ, ଏହା କର ନାହିଁ, କାରଣ ମୁଁ ତୁମର ଭାତୃବନ୍ଧୁ ଭାବବାଦୀମାନଙ୍କର ଓ ଏହି ପୁସ୍ତକର ବାକ୍ୟ ପାଳନକାରୀମାନଙ୍କର ସାହସ ଈଶ୍ୱରଙ୍କୁ ପ୍ରମାଣ କର। ଆଉ ସେ ମୋତେ କହିଲେ, ତୁମେ ଏହି ପୁସ୍ତକର ଭାବବାଣୀ ମୁଦ୍ରାଙ୍କିତ କର ନାହିଁ, କାରଣ ସମୟ ସନିକଟ ଯେ ଅଧର୍ମକାରୀ ସେ ଆହୁରି ଅଧର୍ମ ଚରଣ କରୁ, ଯେ ଅଶୁଚି ସେ ଆହୁରି ଅଶୁଚି ହେଉ, ପୁଣି ଯେ ଧାର୍ମିକ ସେ ଆହୁରି ଧର୍ମଚରଣ କରୁ, ଯେ ପବିତ୍ର ସେ ଆହୁରି ପବିତ୍ର ହେଉ। ଦେଖ, ଆମେ ଶୀଘ୍ର ଆସୁଅଛୁ। ପ୍ରତ୍ୟେକ ଲୋକକୁ ତାହାର କର୍ମାନୁସାରେ ଫଳ ଦେବାକୁ ଆମ୍ଭର ପୁରସ୍କାର ଆମ୍ଭ ସଙ୍ଗରେ ଅଛି। ଆମ୍ଭେ କ ଓ କ୍ଷ, ପ୍ରଥମ ଓ ଶେଷ, ଆଦି ଓ ଅନ୍ତ, ଜୀବନ ବୃକ୍ଷର ଅଧିକାରୀ ହେବା ନିମନ୍ତେ ଓ ଦ୍ୱାର ଦେଇ ନଗରୀରେ ପ୍ରବେଶ କରିବା ନିମନ୍ତେ ଯେଉଁମାନେ ଆପଣା ଆପଣା ବସ୍ତ୍ର ଧୌତ୍ୟ କରିଅଛନ୍ତି ସେମାନେ ଧନ୍ୟ। କୁକୁରମାନେ ମାୟାବୀ, ବ୍ୟଭିଚାରୀ, ନରଘାତକ, ପ୍ରତିମା ପୂଜକ, ପୁଣି ମିଥ୍ୟାପ୍ରିୟ ଓ ମିଥ୍ୟାଚାରୀମାନେ ବାହାରେ ରହିବେ। ଆମେ ଯୀଶୁ ମଣ୍ଡଳୀମାନଙ୍କ ନିମନ୍ତେ ତୁମମାନଙ୍କ ନିକଟରେ ଏହି ସମସ୍ତ ସାକ୍ଷ୍ୟ ଦେବା ପାଇଁ ଆମର ଦୂତଙ୍କୁ ପ୍ରେରଣ କରିଅଛୁ ବା ଦୂତଙ୍କୁ ପ୍ରେରଣ କରିଅଛୁ। ଆମେ ଦାଉଦଙ୍କ ମୂଳ ଓ ବଂଶଜ, ସେହି ଉଜ୍ଜ୍ୱଳ ପ୍ରଭାତି ତାରା, ଆତ୍ମା କନ୍ୟା କହନ୍ତି। ଆସ, ପୁଣି ଯେ ଶୁଣେ ସେ କୁହ, ଆସ ଯେ ତୁଷାର୍ଥ ସେ ଆସୁ, ଯେ ଇଚ୍ଛା କରେ ସେ ବିନାମୂଲ୍ୟରେ ଜୀବନଦାୟକ ଜଳ ପାଣ କରୁ। ଉପହଂସାର, ଯେଉଁମାନେ ଏହି ପୁସ୍ତକର ଭାବବାଦୀ ବା ଭାବବାଣୀ ସବୁକୁ ଶ୍ରବଣ କରନ୍ତି ସେମାନଙ୍କ ପ୍ରତ୍ୟେକ ଜଣଙ୍କୁ ମୁଁ ସାକ୍ଷା ଦେଇ କହୁଅଛି, କେହି ଯଦି ଏହି ସବୁ ସଙ୍ଗରେ କିଛି ଯୋଗ କରେ ତେବେ ଏହି ପୁସ୍ତକରେ ଲିଖିତ କ୍ଲେଶଗୁଡ଼ିକ ଈଶ୍ୱର ତାହା ପ୍ରତି ଘଟାଇବେ। ପୁଣି କେହି ଯଦି ଏହି ଭାବବାଣୀ ପୁସ୍ତକର କୌଣସି ବାକ୍ୟର ଲୋପ କରେ ତେବେ ଈଶ୍ୱର ଏହି ପୁସ୍ତକର ଲିଖିତ ଜୀବନ ବୃକ୍ଷ ଓ ପବିତ୍ର ନଗରୀରେ ତାହାର ଅଂଶ ଲୋପ କରିବେ। ଯେ ଏହି ସମସ୍ତ ବିଷୟରେ ସାକ୍ଷା ଦେଉଅଛି ସେ କହନ୍ତି ସତ୍ୟ, ଆମେ ଶୀଘ୍ର ଆସୁଅଛୁ। ପ୍ରିୟ ସତା, ପ୍ରଭୁ ଯୀଶୁ ଶୀଘ୍ର ଆସୁଅଛନ୍ତି। କେତେ ଖୁସିର ମିଳନ, ଯାହା ଅନେକ ପରିବାର ପାଇଁ ହେବ। ପାଉଲ ଆମକୁ କହିଛନ୍ତି ଯେ ଖ୍ରୀଷ୍ଟ ଆସିବ ବା ଖ୍ରୀଷ୍ଟ ଆସିବେ ବା ଖ୍ରୀଷ୍ଟ ଆସିବା ପରେ ଆଉ କିଛି ଘଟିବାକୁ ଯାଉଛି। ଦେଖ, ମୁଁ ତୁମକୁ ଏକ ରହସ୍ୟ କହୁଛି, ଆମେ ସମସ୍ତେ ଶୋଇବା ନାହିଁ, କିନ୍ତୁ ଆମେ ସମସ୍ତେ ଏକ ମୁହୂର୍ତ୍ତରେ ଆଖି ବିଜୁଳି ବା ବୁଝିବା ଶେଷ ତୁରିରେ ପରିବର୍ତ୍ତିତ ହେବା, କାରଣ ତୁରି ବଜାଯିବ ଏବଂ ମୃତ୍ୟୁମାନେ ଅକ୍ଷୟ ଭାବରେ ପୁନରୁତ୍ଥିତ ହେବେ ଏବଂ ଆମ୍ଭେମାନେ ପରିବର୍ତ୍ତିତ ହେବୁ, କାରଣ ଏହି ଦୁର୍ନୀତିଗ୍ରସ୍ତ ନିଶ୍ଚୟ ଅମାନସିକତା ପିନ୍ଧିବା ଉଚିତ ଏବଂ ଏହି ମୃତ୍ୟୁ ଆମରତାକୁ ପିନ୍ଧିବା ଆବଶ୍ୟକ, ଯେପରି ପ୍ରଥମ କରନ୍ତି 15:51-53 ପର୍ଯ୍ୟନ୍ତ ସାଧୁ ପାଉଲ ଅତି ସୁନ୍ଦର ଭାବରେ ଆମମାନଙ୍କୁ ବୁଝେଇ କହୁଅଛନ୍ତି। ପ୍ରିୟସୋତା, ଈଶ୍ୱର ଯୀଶୁଙ୍କ ପ୍ରତ୍ୟେକ ଅନୁଗାମୀମାନଙ୍କୁ ତାଙ୍କର ପ୍ରେମ ଅନନ୍ତ ଜୀବନ ପ୍ରଦାନ କରିବେ। ଅମରତାର ଏହି ଉପହାର ବିନା ଅନ୍ୟ ସମସ୍ତ ଉପହାର ଅର୍ଥହୀନ। କିନ୍ତୁ ଆଉ କିଛି ଅଛି ଯାହା ଈଶ୍ୱର ତାଙ୍କ ଲୋକଙ୍କୁ ଦେବେ। ଆମେ ମଧ୍ୟ ଉତ୍ସାହର ସହିତ ତ୍ରାଣକର୍ତ୍ତା ପ୍ରଭୁ ଯୀଶୁଖ୍ରୀଷ୍ଟଙ୍କ ପାଇଁ ଅପେକ୍ଷା କରିଥାଉ। ଯଦି ଆମର ନିମ୍ନ ଶରୀରକୁ ପରିବର୍ତ୍ତନ କରାଯିବ ଯାହାଦ୍ୱାରା ଏହା ତାଙ୍କ ଗୌରବମୟ ଶରୀର ସହିତ ସମାନ ହୋଇପାରେ। ଖ୍ରୀଷ୍ଟଙ୍କ ପରି ଏକ ଶରୀର ଆଉ ଯନ୍ତ୍ରଣା ନାହିଁ, ଆଉ ରୋଗ ନାହିଁ। କେଉଁ ଖବର ବା କେଉଁ ଖବର ଅଧିକ ସ୍ୱାଗତ ଯୋଗ୍ୟ ହୋଇପାରିବେ ବା ହୋଇପାରେ? ଯୀଶୁ ଆସିବା ପରେ କ'ଣ ହେବ ଆମେ ଜାଣିବା ଆବଶ୍ୟକ। ପ୍ରିୟସୋତା, ଦୁଇ ଜଣ ମଧ୍ୟ ଭାବିଲେ ଆମର ପ୍ରଭୁଙ୍କ ପୁନରୁତ୍ଥାନ ପରେ ସେ ନିଜ ଶିଷ୍ୟମାନଙ୍କ ସହିତ କିଛି ସମୟ ଅତିବିବାହିତ କଲେ, ସେମାନଙ୍କ ସହିତ ତାଙ୍କର ଶେଷ ନିର୍ଦ୍ଦେଶ ନାମ ବାଣ୍ଟିଲେ ଏବଂ ସେମାନଙ୍କ ସହିତ ତାଙ୍କର ପ୍ରେମ ଏବଂ ଉପସ୍ଥିତ ବିଷୟରେ ଜଗତର ଶେଷ ପର୍ଯ୍ୟନ୍ତ ନିଶ୍ଚିତ କଲେ। ଖ୍ରୀଷ୍ଟଙ୍କ ପିତାଙ୍କ ସିଂହାସନକୁ ଯିବାର ସମୟ ଆସିଗଲା ଏବଂ ସେ ଆଶୀର୍ବାଦରେ ହାତ ବୁଝାଇ ବଢ଼ାଇ ଠିଆ ହୋଇ ଧୀରେ ଧୀରେ ସ୍ୱର୍ଗକୁ ଗଲେ। ପ୍ରିୟ ସୋତା, ଶିଷ୍ୟମାନେ ଉପରକୁ ଚାହିଁ ଠିଆ ହେଲେ, ପ୍ରଭୁଙ୍କ ଶେଷ ଲୋକ ପାଇଁ ଆଖି ଟାଣି ଦେଖିଲେ ଏବଂ ହଠାତ୍ ସେ ଯେତେବେଳେ ଉପରକୁ ଗଲେ ସେମାନେ ସ୍ୱର୍ଗ ଆଡ଼କୁ ଚାହିଁ ରହିଲେ। ଦେଖ, ଏହି ସମୟରେ ଦୁଇଜଣ ବ୍ୟକ୍ତି ଧଳା ପୋଷାକ ପିନ୍ଧି ସେମାନଙ୍କ ପାଖରେ ଠିଆ ହୋଇଥିଲେ। କିଏ ମଧ୍ୟ କହିଲା, ହେ ଗାଲିଲିୟ ଲୋକମାନେ, ତୁମେ ସ୍ୱର୍ଗକୁ ଅନାଇ କାହିଁକି ଠିଆ ହୁଅ? ଏହି ଯୀଶୁ ଯିଏ ତୁମଠାରୁ ସ୍ୱର୍ଗକୁ ନିଆଯାଇଥିଲେ ଯେ ସେହିପରି ସ୍ୱର୍ଗକୁ ଯାଉଥିଲା ଥିବାର ଦେଖିବେ ଆଉ ସେହିପରି ସେ ଫେରିବେ। ପ୍ରିୟ ସୋତା, ସେହି ଯୀଶୁ ମାଂସ ଓ ଅସ୍ଥି ସହିତ ଯୀଶୁ ଆସିବେ। ଯୀଶୁ ତାଙ୍କ ହାତ ଓ ପାଦରେ ନଖ ଚାପିବା ସହିତ ଆମେ ଦେଖିପାରିବା, ଯୀଶୁ ତାଙ୍କ ପାର୍ଶ୍ୱରେ କ୍ଷତ ଚିହ୍ନ ଆମେ ଦେଖିପାରିବା। ସେହି ଯୀଶୁ ଯିଏ ଶିଷ୍ୟମାନଙ୍କ ସହିତ କଥାବାର୍ତ୍ତା କଲେ ତାଙ୍କଠାରେ ଆମେ ଭେଟିପାରିବା, ଚାଲିବା ଆଉ ତାଙ୍କ ସହ ତାଙ୍କ ନାମରେ ଆମେ ପ୍ରାର୍ଥନା କରିପାରିବା। ସେହି ଯୀଶୁ ଯିଏ ମେଘର ତରେ ଚାଲିଗଲେ ସେପରି ଫେରିବେ। ନକଲ କରିବା ପାଇଁ ଜଣେ ପ୍ରେରଣାଦାତା ପାଇଁ ଏହା କଷ୍ଟସାଧ୍ୟ ହେବ। ଆପଣ ଭାବୁନାହାନ୍ତି କି ପ୍ରିୟସୋତା, ଏହା ଏକ ଗୌରବମୟ ଆଗମନ ହେବ ଯେତେବେଳେ ମନୁଷ୍ୟ ପୁତ୍ର ତାଙ୍କ ଗୌରବରେ ଆସନ୍ତି ଏବଂ ତାଙ୍କ ସହିତ ସମସ୍ତ ପବିତ୍ର ଦୂତମାନେ ମିଶି ଆସନ୍ତି। ଯେବେ ଆମେ ତାଙ୍କଠାରେ ବା ତାଙ୍କ ସହ ଭେଟା ହେବୁ, କେତେ ସୌନ୍ଦର୍ଯ୍ୟ, କେତେ ଆଶ୍ଚର୍ଯ୍ୟ, କେତେ ସୁଖମୟ ହେବ। ପ୍ରିୟସୋତା, ସେ ନିଜେ ଫେରି ଆସୁ ନାହାନ୍ତି, ସେ ଯେତେବେଳେ ଆସିବେ ସେତେବେଳେ ସେ ସମସ୍ତ ପବିତ୍ର ଦୂତମାନଙ୍କ ସହିତ ରହିବେ, ଆକାଶକୁ ଗୌରବରେ ପରିପୂର୍ଣ୍ଣ କରିବେ। ଯେତେବେଳେ କେବଳ ଜଣେ ଦୂତ ଖ୍ରୀଷ୍ଟଙ୍କ ସମାଧିରୁ ପଥର ଗୁଡ଼ିକ ଗଡ଼ିଗଲେ, ରୋମିଓ ରାକ୍ଷୀମାନେ ଭୟଙ୍କର ହୋଇ ତଳେ ପଡ଼ିଗଲେ ଏବଂ ତାହା କେବଳ ଜଣେ ଦୂତଙ୍କର ଗୌରବ ଥିଲା। ଦଶ ହଜାର ଥର, ଦଶ ହଜାର ଏବଂ ହଜାର ହଜାର ସ୍ୱର୍ଗଦୂତମାନଙ୍କ ଗୌରବ ବିଷୟରେ ଚିନ୍ତା କର ପ୍ରିୟସୋତା। ଯେଉଁମାନେ ଯୀଶୁଙ୍କ ସହିତ ଆସିବେ, କେଡ଼େ ସୌନ୍ଦର୍ଯ୍ୟ, କେଡ଼େ ସୌନ୍ଦର୍ଯ୍ୟ ଦୃଶ୍ୟ ତାହା ଥିବ। ଆମେ ଜାଣିବୁ ଯଦି ସେ ସମସ୍ତ ପବିତ୍ର ଦୂତମାନଙ୍କ ସହିତ ଏବଂ ପ୍ରତ୍ୟେକ ଆଖି ଦେଖିବା ସହିତ ଆକାଶର ମେଘରେ ଆସନ୍ତି ନାହିଁ। ଜହନ ପ୍ରକାଶକ ଯେଉଁମାନେ ହଜିଯାଇଛନ୍ତି ସେମାନଙ୍କ ଭାଗ୍ୟ ବର୍ଣ୍ଣନା କରିଛନ୍ତି। ତାପରେ ଗଢ଼ିବା ସମୟରେ ଆକାଶ ଏକ ସ୍କ୍ରୋଲ ଭାବରେ ହ୍ରାସ ପାଇଲା ଏବଂ ପ୍ରତ୍ୟେକ ପର୍ବତ ଏବଂ ଦ୍ୱୀପକୁ ନିଜ ସ୍ଥାନକୁ ଘୁଞ୍ଚାଇ ଦିଆଗଲା। ପୃଥିବୀର ରାଜାମାନେ, ମହାପୁରୁଷମାନେ, ଧନୀ ଲୋକମାନେ, ବୀର ଲୋକମାନେ ଗୁମ୍ଫାରେ ଓ ପର୍ବତରେ ପଥରରେ ଲୁଚି ରହିଲେ ବୋଲି ପବିତ୍ର ଶାସ୍ତ୍ର କହୁଅଛି ଏବଂ ପର୍ବତ ଓ ପଥରଗୁଡ଼ିକ କହିଲା, ଆମେ ଉପର ବା ଆମକୁ ଲୁଚାଅ ବୋଲି ସେମାନେ କହିଲେ ଏବଂ ସିଂହାସନରେ ବସିଥିବା ବ୍ୟକ୍ତିଙ୍କ ମୁଖରୁ ଆମକୁ ଲୁଚାନ୍ତୁ ବୋଲି ସେମାନେ କହିବେ, କାରଣ ତାଙ୍କ କ୍ରୋଧର ମହାନ ଦିନ ଆସୁଛି ଆଉ କିଏ ଠିଆ ହେବାକୁ ସକ୍ଷମ? ଏହିପରି ଭବିଷ୍ୟତ ବକ୍ତା ଜହନ ଘୋଷଣା କରନ୍ତି। ପ୍ରିୟସୋତା, ଯେପରି ପ୍ରକାଶିତ ବାକ୍ୟ 6:14-17 କହେ, ସେମାନେ ହଜିଯାଇଛନ୍ତି ଏବଂ ସେମାନେ ଏହା ଜାଣନ୍ତି। ଯେତେବେଳେ ଏହା ଏତେ ଭିନ୍ନ ହୋଇଥାନ୍ତା କି ଦୁଃଖଦ ଚିତ୍ର ବନ୍ଧୁ, ସେଦିନର ବାସ୍ତବ ହେବ ଯଦି ଆମେ ପ୍ରତାରିତ କିମ୍ବା ଖ୍ରୀଷ୍ଟଙ୍କ ଆଗମନ ପାଇଁ ଆମେ ପ୍ରସ୍ତୁତ ନାହୁଁ, ତେବେ ଆମେ ସବୁକିଛି ହରାଇଥାଉ, କୌଣସି କିଛି ଆଦାୟ କରିପାରିବା ନାହିଁ କି କିଛି ରହିବ ନାହିଁ। ଯୀଶୁ ଯେତେବେଳେ ଆସିବେ ତାଙ୍କୁ ଭେଟିବା ପାଇଁ ପ୍ରସ୍ତୁତ ହେବା ଅପେକ୍ଷା ପୃଥିବୀରେ ଅଧିକ ଗୁରୁତ୍ୱପୂର୍ଣ୍ଣ କିଛି ନାହିଁ। ପାର୍ଥିବ ଧନକୁ ଆମେ କେତେ ପୁରସ୍କାର ଦେଉଛୁ, ଗୋଟିଏ ଭୂକମ୍ପ, ଗୋଟିଏ ଗୁନିବୟଲ, ଗୋଟିଏ ଅନବିକ ବୋମା, ଜଣେ ଡାକ୍ତରଙ୍କ ନିରାକରଣ, ରାତିରେ ଜଣେ ଅପରିଚିତ ବ୍ୟକ୍ତିଙ୍କ ଫୋନ୍ କଲ୍, ଏବଂ ଆମର ସୁରକ୍ଷା ନଷ୍ଟ ହୋଇଯାଇଛି। ଏଥିପାଇଁ ପାଉଲ କହିଥିଲେ ଯେ ପୃଥିବୀର ଜିନିଷ ଉପରେ ନୁହେଁ, ଉପର ଜିନିଷ ଉପରେ ତୁମର ମନ ସ୍ଥିର କର, କଲସିଅତି 2। ମୋତେ କୁହ, ଯୀଶୁଙ୍କୁ ଭେଟିବା ପାଇଁ ପ୍ରସ୍ତୁତ ହେବାକୁ ଅଧିକ ଗୁରୁତ୍ୱପୂର୍ଣ୍ଣ କିଛି ଅଛି କି ପ୍ରିୟ ସୁତା? ନାହିଁ ନା? ହଁ, ଆଜି ଆମେ ସ୍ଥିର କରିବା, ଆଜି ଆମେ ନିର୍ଣ୍ଣୟ ନେବା, ଆଜି ଆମେ ଯୀଶୁଖ୍ରୀଷ୍ଟଙ୍କଠାରେ ଭେଟିବା ପାଇଁ ନିଜକୁ ପ୍ରସ୍ତୁତ କରିବା, ଯେହେତୁ ଯୀଶୁଖ୍ରୀଷ୍ଟ ବହୁ ଶୀଘ୍ର ଆସୁଅଛନ୍ତି। ଆଜି ଆମେ ତଥାପି ବାଛିପାରିବା ଏବଂ ଯୀଶୁଙ୍କୁ ବାଛିବାରେ ଆମେ ଗୁରୁତ୍ୱପୂର୍ଣ୍ଣରେ ନେଇଥିବା ସମସ୍ତ ବିଷୟ ବାଛୁ। ଯୀଶୁ କେଉଁଠାରେ ଆସିବେ ଏବଂ ତୁମ କ'ଣ କରୁଛ? ଯେତେବେଳେ ସମସ୍ତ ପ୍ରକୃତି ଅଶାନ୍ତ ହୋଇପଡ଼େ, ପୃଥିବୀ କମ୍ପିତ ହୁଏ, ପର୍ବତ ଏବଂ ଦ୍ୱୀପପୁଞ୍ଜ ଅଦୃଶ୍ୟ ହୁଏ, ସହରଗୁଡ଼ିକ ଟପିଯାଏ, ଯେତେବେଳେ ରାଶିରେ ଏକ ଛୋଟ ମେଘ ଦୃଶ୍ୟମାନ ହୁଏ, ଆକାରରେ ବଢ଼େ, ପ୍ରତିମୂର୍ତ୍ତିରେ ଉଜ୍ଜଳ ହୋଇଯାଏ, ଯେପର୍ଯ୍ୟନ୍ତ ଦୁନିଆର ସମସ୍ତେ ଆକାଶରେ ଏହି ଚମତ୍କାର ବସ୍ତୁ ବିଷୟରେ ଅବଗତ ନ ହୁଅନ୍ତି। ପ୍ରିୟ ଶ୍ରୋତା, ପୃଥିବୀର ସମସ୍ତ ଛାୟା ଅଦୃଶ୍ୟ ହୁଏ, ଗୌରବ ଅନ୍ଧ ହୋଇଯାଏ, ସେ ପୃଥିବୀର ନିକଟତରେ ହେବା ବେଳେ ପ୍ରତ୍ୟେକ ଆଖି ଖ୍ରୀଷ୍ଟଙ୍କୁ ଦେଖନ୍ତି, ଦୁଃଖୀ ବ୍ୟକ୍ତି ଭାବରେ ନୁହେଁ, ବରଂ ଜଣେ ଶକ୍ତିଶାଳୀ ବିଜେତା ଭାବରେ, କଣ୍ଟା ମୁକୁଟ ସହିତ ନୁହେଁ, ବରଂ ଗୌରବର ମୁକୁଟ ସହିତ, ଏବଂ ତାଙ୍କ ସହିତ ସ୍ୱର୍ଗର ସୈନ୍ୟବାହିନୀ, ସମସ୍ତ ପବିତ୍ର ଦୂତଗଣ, କୌଣସି ମାନବ କଳମ ଏହି ଦୃଶ୍ୟକୁ ଚିତ୍ରଣ କରିପାରିବ ନାହିଁ, କୌଣସି ମତ୍ୟମନ ଏହାର ମହିମା ଗର୍ଭଧାରଣ କରିବାକୁ ଯଥେଷ୍ଟ ନୁହେଁ। ତାଙ୍କର ପୋଷକ ଓ ଜଙ୍ଗରେ ଏକ ନାମ ଲେଖା ଅଛି, ରାଜାମାନଙ୍କ ରାଜା ଏବଂ ପ୍ରଭୁମାନଙ୍କ ପ୍ରଭୁ। ପ୍ରିୟସତା, ପ୍ରକାଶିତ 19:16 କୁହେ, ବାହୁବଳିର ସଂଘର୍ଷ ଏବଂ ଯୁଦ୍ଧର ଉଭେଜନତା ସ୍ଥିର କରିଛି, ଦୁଷ୍ଟମାନେ ସେହି ପଥର ଉପରେ ପଡ଼ିବା ପାଇଁ ପ୍ରାର୍ଥନା କରନ୍ତି ଯାହାକୁ ସେମାନେ ପ୍ରତ୍ୟାଖ୍ୟାନ କରିଛନ୍ତି କିମ୍ବା ଅବହେଳା କରିଛନ୍ତି। ଏକ ଉଚ୍ଚ ସ୍ୱର ଚିତ୍କାର କରେ ଏବଂ ତୁରି ବଜାଏ, କବର ଖୋଲା ଅଛି, ଏବଂ ଧାର୍ମିକ ମୃତ୍ୟୁମାନେ ସେହି କବରଗୁଡ଼ିକୁ ଉଠିଛନ୍ତି। ଧାର୍ମିକ ଜୀବନ ସେମାନଙ୍କ ସହିତ ପ୍ରଭୁଙ୍କ ଭେଟିବା ପାଇଁ ଏକତ୍ରିତ ହୁଏ, ଏବଂ 1000 ବର୍ଷ ଧରି ଛୁଟି ଦିନ ପାଇଁ ଆମ ପ୍ରଭୁଙ୍କ ଦ୍ୱାରା ପ୍ରସ୍ତୁତ ସେହି ମହଳକୁ ନିଆଯାଏ। ଯଦି ଆମେ ପ୍ରସ୍ତୁତ, ତେବେ କିଛି ଅଧିକ ରୋମାଞ୍ଚକ ହୋଇପାରେ କି? ଆପଣ ଉଚ୍ଚ ଅନୁଭବ କରିପାରିବେ ନାହିଁ? ପ୍ରିୟସତା, ଯୀଶୁ ଆସିବା ପାଇଁ ଆପଣ ପ୍ରସ୍ତୁତ କି? କାହିଁକି ପୋଷଣ କର ନାହିଁ? ସେହି ଆନନ୍ଦିତ ସଂଖ୍ୟାର ଏକ ଅଂଶ ହେବାକୁ ଯେଉଁମାନେ ଘୋଷଣା କରିଛନ୍ତି, ଦେଖ, ଏହା ଆମର ପରମେଶ୍ୱର, ଆମେ ତାଙ୍କ ପାଇଁ ଅପେକ୍ଷା କରିଛୁ ଏବଂ ସେ ଆମକୁ ରକ୍ଷା କରିବେ। ତାପରେ ଯୀଶୁଙ୍କ ନିମନ୍ତ୍ରଣ ଫେରି ଆସେ, ଆସ ହେ ମୋର ପିତାଙ୍କ ଆଶୀର୍ବାଦ ଜଗତର ମୂଳ ଦୁଆର ତୁମ ପାଇଁ ପ୍ରସ୍ତୁତ ରାଜାକୁ ବା ରାଜ୍ୟକୁ ଉତ୍ତରାଧିକାରୀ କର। ଏହିପରି ଆମେ ପବିତ୍ର ଶାସ୍ତ୍ରରେ ପାଉଅଛୁ। ପ୍ରିୟ ସୁତା, ଯୀଶୁଖ୍ରୀଷ୍ଟ ବହୁ ଶୀଘ୍ର ଆସୁଅଛନ୍ତି, ତାଙ୍କ ଆଗମନ ବହୁ ସହ ନିକଟ। ତାହେଲେ କ'ଣ ଆପଣ ପ୍ରସ୍ତୁତ କି? ପ୍ରିୟସତା, ଚାଲନ୍ତୁ ସେହି ଯୀଶୁଖ୍ରୀଷ୍ଟଙ୍କଠାରେ ଆମେ ନିର୍ଭର କରି ନିଜ ଜୀବନ ଅର୍ପଣ କରି ତାହାଙ୍କଠାରେ ପ୍ରାର୍ଥନା କରିବା। ହେ ଆମମାନଙ୍କ ସର୍ବଶକ୍ତି ସର୍ବଜ୍ଞାନୀ ପ୍ରେମର ସାଗର ଦୟାମୟ ଅନ୍ତର୍ଯ୍ୟମୀ ଅନୁଗ୍ରହ ପିତା, ଧନ୍ୟବାଦ କରୁଛୁ ପ୍ରଭୁ। ବର୍ତ୍ତମାନ ଯେଉଁ ବାକ୍ୟ ତୁମ ସେହି ଭକ୍ତଙ୍କ ଦ୍ୱାରା ଶୁଣେଇଲ, ସେହି ବାକ୍ୟ ଅନୁସାରେ ଚାଲିବା ପାଇଁ ଆମମାନଙ୍କୁ ବୁଦ୍ଧିରେ ଜ୍ଞାନରେ ଶକ୍ତିରେ ପରିପୂର୍ଣ୍ଣ କର। ପବିତ୍ର ଆତ୍ମା ଦ୍ୱାରା ଆମମାନଙ୍କୁ ପରିଚାଳନା କର, ଯେପରି ତୁମ ସେହି ବାକ୍ୟ ଅନୁସାରେ ଆମେ ନିଜକୁ ପ୍ରସ୍ତୁତ କରିବୁ, ଅନ୍ୟମାନଙ୍କୁ ପ୍ରସ୍ତୁତ କରିବୁ, ନିଜ ପରିବାରକୁ ପ୍ରସ୍ତୁତ କରିବୁ। ଆଉ ଯେବେ ତୁମ ସେହି ସହସ୍ରଦୂତଙ୍କ ସହ ଆପଣା ସାଧୁମାନଙ୍କୁ ସଂଗ୍ରହ କରିବା ନିମନ୍ତେ ଆସିବେ, ହେ ପ୍ରଭୁ, ଯେପରି ଆମେ ମିଳିମିଶି ସେହି ସ୍ୱର୍ଗରାଜ ଯାଇପାରିବୁ, ସେହିପରି ଆମମାନଙ୍କୁ ଆଶୀର୍ବାଦ କର ବୋଲି ତ୍ରାଣକର୍ତ୍ତା ପ୍ରଭୁ ଯୀଶୁଙ୍କ ମଧୁରମୟ ନାମରେ ଏହି ଛୋଟ ଭିକ୍ଷା ମାଗୁଅଛି, ଶୁଣି ଗ୍ରହଣ କର। ଆମେନ।
ସଦାପ୍ରଭୁଙ୍କର ବିବିଧ ଦୟା ସକାଶୁ ଆମ୍ଭେମାନେ ବିନଷ୍ଟ ହୋଇନାହୁଁ, କାରଣ ତାହାଙ୍କର କରୁଣା ଶେଷ ହୁଏ ନାହିଁ, ସେସବୁ ପ୍ରତି ପ୍ରଭାତରେ ନୂତନ। ତୁମ୍ଭର ବିଶ୍ୱସ୍ତତା ମହତ।
প্রিয় শ্রোতা, আমি আশা করুছু যে আমার কার্যক্রম আপনার পছন্দ লাগুব। আপনার মতামত পাই আমার এই ঠিকার যোগাযোগ করতু। আমার ঠিকা আডভেটিসড মিডিয়া সেটর এসডিএ মিশন কম্পাউন্ড সাি পার্ক পুণে 411037 মহারাষ্ট্র বা খোলতু আমার ওয়েবসাইট যেকোন আন্ড্রয়েড ফোন স্মার্টফোন ডেস্কটপ ল্যাপটপ কিংবা ট্যাবলেট। আমার ওয়েবসাইট www.awr.org/ori এবং www.adventistmediacenterindia.org। অ্যাডভেন্টিস্ট মিডিয়া সেন্টার ইন্ডিয়ার স্পেলিং হচ্ছে ADVENTISTMEDIACENTRIINDIA। অথবা ডাউনলোড করন্তু আমার মোবাইল অ্যাপ, আপনার মোবাইল প্লে স্টোর কু যাঁতু, আউ টাইপ করন্তু দ্য ভয়েস অফ হোপ, আউ ডাউনলোড করন্তু। ঈশ্বর আপনার আশীর্বাদ করন্তু। ধন্যবাদ।